ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଜିଏସ୍ଟି ପରିଷଦ ଗ୍ରହଣ କରିଥିବା ନିଷ୍ପତ୍ତି ସାଧାରଣ ବର୍ଗଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 50,000 ଅନ୍ତୋଦୟ ଆବାସ ଗୃହ ଯୋଜନାର କାର୍ଯ୍ୟାଦେଶ ଆସନ୍ତା 17 ତାରିଖରେ ପ୍ରଦାନ କରିବେ ରାଜ୍ୟ ସରକାର। ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଜିଏସ୍ଟି ପରିଷଦରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସାଧାରଣ ବର୍ଗ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବୈଠକରେ 5% ଏବଂ 18% ଢାଞ୍ଚା ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏହାଦ୍ୱାରା ଦୈନନ୍ଦିନ ବ୍ୟବହାରଯୋଗ୍ୟ ସାମଗ୍ରୀ ଶସ୍ତା ହେବ। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଦେଶର ଗରିବ ଏବଂ ମଧ୍ୟବିତ୍ତ ବର୍ଗର ନାଗରିକ, କୃଷକ, ଏମ୍ଏସ୍ଏମ୍ଇ କ୍ଷେତ୍ର ଏବଂ ମହିଳା ଓ ଯୁବବର୍ଗ ସୁଫଳ ପାଇବେ। ଲୋକଙ୍କ କ୍ରୟଶକ୍ତି ବଢ଼ିବା ସହିତ ଉତ୍ପାଦନ ବୃଦ୍ଧି ପାଇବ ଏବଂ କଞ୍ଚାମାଲର ବ୍ୟବହାର ମଧ୍ୟ ବଢ଼ିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଏହି ସଂସ୍କାରମୂଳକ ପଦକ୍ଷେପ ଦେଶର ଅର୍ଥନୈତିକ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ସହିତ ସହଜ ଜୀବନଯାପନର ଏକ ନୂତନ ଯୁଗ ଆରମ୍ଭ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ କୃଷିକ୍ଷେତ୍ରରେ ଗ୍ରହଣ କରାଯାଇଥିବା ଟିକସ ହ୍ରାସ ନିଷ୍ପତ୍ତି ଏବଂ କେନ୍ଦୁପତ୍ର ଉପରେ ଜିଏସ୍ଟି ହ୍ରାସ ଏ କ୍ଷେତ୍ରର କର୍ମଜୀବୀଙ୍କୁ ସହାୟତା ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥଗୁଡ଼ିକ ଉପରେ ଜିଏସ୍ଟି ହ୍ରାସ ଦୁଗ୍ଧଚାଷୀଙ୍କ ଆର୍ଥିକ କ୍ଷେତ୍ରରେ ଉନ୍ନତି ପ୍ରଦାନ କରିବ। 56ତମ ଜିଏସ୍ଟି ପରିଷଦ ବୈଠକରେ ବିଭିନ୍ନ କ୍ଷେତ୍ରରେ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନେଇ ସୁପାରିଶ କରାଯାଇଛି। ଜୀବନ ବୀମା ସୁରକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ବୀମା ପଲିସି ଏବଂ ପୁନଃ ବୀମାକରଣ ଦେୟକୁ ଜିଏସ୍ଟି ମୁକ୍ତ କରାଯାଇଛି। ଜିଏସ୍ଟି ସଂସ୍କାର ଉପରେ ପ୍ରତିକ୍ରିୟା ରଖି ବିଶିଷ୍ଟ ଅର୍ଥନୀତିଜ୍ଞ ଡକ୍ଟର ପ୍ରଭାସ ମିଶ୍ର କହିଛନ୍ତି,
ଅନେକ ଗୁଡ଼ିଏ ଆଇଟମ ଯୋଉଗୁଡା ନିମ୍ନ ମଧ୍ୟବିତ୍ତ ମଧ୍ୟବିତ୍ତ ଏବଂ ଗରିବ ଲୋକମାନେ ନିର୍ଭର କରୁଥିଲେ ସେଇଗୁଡ଼ା ଯୋଉ 12% ଥିଲା ଅନେକ ଗୁଡ଼ିଏ ଆଇଟମ ଆମର 5%ରେ ପହଞ୍ଚିଛି ଏବଂ ବହୁତ ଗୁଡ଼ିଏ ଆଇଟମ ଯୋଉଟା 28% ଥିଲା ସେଇଟା 18%ରେ ପହଞ୍ଚ କେତୋଟି ଗୁରୁତ୍ୱପୂର୍ଣ୍ଣ ଯୋଉ ନିଷ୍ପତ୍ତି ନେଇଛନ୍ତି ଇନ୍ସୁରାନ୍ସରେ ଆଉ ଜିଏସ୍ଟି ଲାଗିବ ନାହିଁ ସେଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଫୁଡ୍ ଆଇଟମରେ କେତେ ଗୁଡ଼ିଏ 5% ଏବଂ କେତେ ଗୁଡ଼ିଏ ଯୋଉଟା ଏକ୍ଜେମ୍ପ୍ଟେଡ୍ ଅଛି 0% ଟ୍ୟାକ୍ସ ଅଛି ସେସବୁ ଜିନିଷ ଗୁଡ଼ିକ ସାଧାରଣ ବର୍ଗର ଲୋକମାନଙ୍କୁ ସହାୟକ ହେବ।
ପ୍ରସ୍ତାବିତ ଜିଏସ୍ଟି ସଂସ୍କାର ଦେଶର ଅର୍ଥନୈତିକ କ୍ଷେତ୍ରକୁ ଅଭିବୃଦ୍ଧି ପ୍ରଦାନ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଫେସର ସୀମାଞ୍ଚଳ ମିଶ୍ର।
ନୂତନ ଜିଏସ୍ଟିର ଯେଉଁ ପରିମାଣ ରହିଛି ସେଇଟା 22 ସେପ୍ଟେମ୍ବରରୁ ଲାଗୁ ହେବ। ତେବେ ଆଗରୁ ଏଇଟା 5%, 12%, 18% ଏବଂ 28% ଥିଲା, ଯାହାକୁ ହ୍ରାସ କରି 5% ଏବଂ 18%ରେ ସୀମିତ କରାଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯାହାର ଟିକସ ପରିମାଣ 12-18% ଥିଲା ତାକୁ 5%କୁ ହ୍ରାସ କରାଯାଇଛି। କୃଷି କ୍ଷେତ୍ରରେ 12-18%ରୁ ଏଇଟା 5%କୁ ହ୍ରାସ କରାଯାଇଛି ଏବଂ ଜିଏସ୍ଟି ପରିମାଣ ହ୍ରାସ ହେଲେ ନିଶ୍ଚିତ ଭାବରେ ବସ୍ତୁ ଏବଂ ସେବାର ଦାମ କମିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆସନ୍ତା 17 ତାରିଖରେ 50,000 ଅନ୍ତୋଦୟ ଆବାସ ଗୃହ ଯୋଜନାର କାର୍ଯ୍ୟାଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ପୂର୍ବରୁ ଏହି ଯୋଜନାରେ 1,00,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସାମିଲ କରାଯାଇସାରିଛି। ସେ କହିଛନ୍ତି, ପିଏମ୍ ଆବାସ ଯୋଜନା ଅଧୀନରେ 35 ଲକ୍ଷ ହିତାଧିକାରୀ ଆବେଦନ କରିଛନ୍ତି। ଆସନ୍ତା ନଭେମ୍ବରରେ ଏହାର କାର୍ଯ୍ୟାଦେଶ ପ୍ରଦାନ କରାଯିବ ନେଇ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। କଟକ ସହରରେ ଆଗାମୀ ଦୁର୍ଗାପୂଜା ସମୟରେ 6 ସ୍ଥାନରେ ସୁଉଚ୍ଚ ତୋରଣ ନିର୍ମାଣ ପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ରାଣୀହାଟ, ଚାନ୍ଦିନୀ ଚୌକ, ବାଦାମବାଡ଼ି, ଖାନନଗର, ମାଲଗୋଦାମ ଏବଂ ଶିଖରପୁର ଅଞ୍ଚଳରେ ସୁଉଚ୍ଚ ତୋରଣଗୁଡ଼ିକ ନିର୍ମାଣ କରାଯାଇପାରିବ। ଏ ସଂକ୍ରାନ୍ତ କେତେକ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ସୋମବାର ଦିନ ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ କହିଛି, କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଶୁଣାଣି ନେଇ ନିଷ୍ପତ୍ତି ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ପ୍ରବଳ ବର୍ଷା ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ନଦୀରେ ବନ୍ୟା ଆସିଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି। 13 ବ୍ଲକରେ 100 ମିଲିମିଟରରୁ ଅଧିକ ଏବଂ 42 ବ୍ଲକରେ 50 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେଉଥିବା ଜଳଦ୍ୱାରା ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି ଶ୍ରୀ ପାଢ଼ୀ ସ୍ୱଷ୍ଟ କରିଛନ୍ତି।
ବୈତରଣୀ ନଦୀର ବନ୍ୟା ଆସିଛି, ତେବେ ବୈତରଣୀ ନଦୀର ଜଳସ୍ତର ଆମେ ଏକ୍ସପେକ୍ଟ କରୁଛୁ କମ୍ ରହିବ, ଆଉ ଫୁଟେ ବଢିକରି ଏଠି ସ୍ଥିର ହେବା ସମ୍ଭାବନା ରହିଛି। ଆମର ସୁବର୍ଣ୍ଣରେଖାରେ କୌଣସି ପ୍ରକାର ବନ୍ୟା ପରିସ୍ଥିତି ନାହିଁ। ଜଳକାରେ ଲେବେଲଟା ୱାର୍ଣ୍ଣିଂ ଲେବେଲ ଉପରେ ଅଛି। ମଥାନୀରେ ଯୋଉଟା ଆମେ ମେଜର କରୁଛୁ ସେଠି 6.38 ମିଟର ଅଛି, ଯୋଉଟାକି ୱାର୍ଣ୍ଣିଂ ଲେବେଲ 6 ମିଟର ଠାରୁ ଅଧିକ, କିନ୍ତୁ ବିପଦ ସଂକେତ ଠାରୁ ତଳେ ଅଛି। ବୈତରଣୀକୁ ଛାଡି ଅନ୍ୟ କୌଣସି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ।
ଯାଜପୁର ଜିଲ୍ଲାରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଛି। ଆମ ଜିଲ୍ଲା ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଯାଜପୁର ଏବଂ ବ୍ୟାସନଗର ପୌର ପରିଷଦର ଅନେକ ତଳିଆ ଅଞ୍ଚଳ ବର୍ଷା ପାଣିରେ ବୁଡ଼ି ରହିଛି। ଜନଜୀବନ ବ୍ୟାହତ ହୋଇଛି। ବୈତରଣୀ ଏବଂ ବ୍ରାହ୍ମଣୀ ତଥା ଏହାର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। ଯାଜପୁର ବ୍ଲକର ସୁଜନପୁର ପଞ୍ଚାୟତ ଅନ୍ତର୍ଗତ ଏକ ପୋଲ ଧୋଇ ହୋଇଯିବାରୁ ସଡ଼କ ଯୋଗାଯୋଗ ବ୍ୟାହତ ହୋଇଛି। ଗତ ସପ୍ତାହରେ ବୈତରଣୀର ଶାଖା କାଣୀ ନଦୀରେ 150 ଫୁଟର ଘାଇ ସୃଷ୍ଟି ହେବାରୁ ଦଶରଥପୁର ବ୍ଲକର 19 ପଞ୍ଚାୟତ ପ୍ରଭାବିତ ହୋଇଥିଲା। ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି ବନ୍ୟା ପରିସ୍ଥିତି ନେଇ ଜିଲ୍ଲା ପ୍ରଶାସନ ସତର୍କ ରହିଛି। ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ପକ୍ଷରୁ ବିଶେଷ ଅଭିଯୋଗ ସମାଧାନ ଶିବିରର ଆୟୋଜନ କରାଯାଉଛି। ବିଦ୍ୟୁତ୍ ବିଲ୍ ନେଇ ଉପଭୋକ୍ତାଙ୍କ ଅଭିଯୋଗ ଏବଂ ଏହାର ସମାଧାନ ଲକ୍ଷ୍ୟ ନେଇ ଏହି ଶିବିର କାର୍ଯ୍ୟକାରୀ କରାଯାଉଛି। ସମ୍ଭଲପୁର, ଝାରସୁଗୁଡ଼ା ଏବଂ ଦେବଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି ଶିବିର ଅନୁଷ୍ଠିତ ହେଉଛି। ସମ୍ଭଲପୁର ଜିଲ୍ଲାର କୁଚିଣ୍ଡାସ୍ଥିତ ଉପଖଣ୍ଡସ୍ତରୀୟ କାର୍ଯ୍ୟାଳୟଠାରେ ଏହି ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 8 ତାରିଖରେ ଭୂତାପଡ଼ା ଏବଂ 12 ତାରିଖରେ ଗୋଶାଳାଠାରେ ଶିବିରର ଆୟୋଜନ କରାଯିବ। ପର୍ଯ୍ୟାୟକ୍ରମେ 3ଟିଯାକ ଜିଲ୍ଲାରେ ଶିବିର ଆୟୋଜନ କରାଯିବ ବୋଲି ବିଦ୍ୟୁତ୍ ବିତରଣ କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଜୟଶ୍ରୀ ଦୋରା ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ବିଭାଗୀୟ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ବୌଦ୍ଧ ବ୍ଲକର ମୁରୁଶୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମର୍ଯ୍ୟାଦପୁର ପ୍ରାଥମିକ ବିଦ୍ୟାଳୟ, ଜହ୍ନାପଙ୍କ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟ, ବାଉଁଶୁଣୀ ଉଚ୍ଚ ବିଦ୍ୟାଳୟ, ଦହିଆ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟ ଏବଂ ବଲାସିଙ୍ଗା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ବିଦ୍ୟାଳୟ ଭିତ୍ତିଭୂମି, ଶ୍ରେଣୀ ଶିକ୍ଷାଦାନ, ମଧ୍ୟାହ୍ନ ଭୋଜନ ଏବଂ ବିଦ୍ୟାଳୟକୁ ପ୍ରଦାନ କରାଯାଉଥିବା ବିଭିନ୍ନ ଅନୁଦାନର କାର୍ଯ୍ୟକାରିତା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରଠାରେ ବ୍ଲକସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଏଥିରେ ଯୋଗଦେଇ ସହାୟତା ରାଶି ବଣ୍ଟନ କରିଛନ୍ତି। ବିଭିନ୍ନ ଯୋଜନା ଅଧୀନରେ 3,79,49,800 ମୋଟ 854 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାୟକ ଶତ୍ରୁଘ୍ନ ଜେନା, ବିଭୂତିଭୂଷଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାରାରୋପଣ ଲକ୍ଷ୍ୟ ନେଇ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏକ୍ ପେଡ୍ ମା କେ ନାମ ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ଅଧୀନରେ ଜିଲ୍ଲାର ପ୍ରତ୍ୟେକ ଗ୍ରାମକୁ ଏହି ରଥ ମାଧ୍ୟମରେ ଚାରା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଧାୟକ ନରସିଂହ ମାଡ଼କାମୀ ଏହାର ଶୁଭାରମ୍ଭ କରିଛନ୍ତି। ଆସନ୍ତା 10 ତାରିଖ ସୁଦ୍ଧା ଜିଲ୍ଲାର ମୋଟ 111 ପଞ୍ଚାୟତରେ ଚାରା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 17 ତାରିଖ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଜିଲ୍ଲାରେ 2 ଲକ୍ଷରୁ ଉର୍ଦ୍ଧ୍ୱ ଚାରାରୋପଣ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ କହିଛନ୍ତି। ବରଗଡ଼ ଜିଲ୍ଲାରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ବ୍ଲକସ୍ତରୀୟ ପ୍ରଶିକ୍ଷକଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ଜନଜାତି ବ୍ୟାପାର ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଶିବିରରେ ଆଦି କର୍ମଯୋଗୀ ଯୋଜନାର ଆଭିମୁଖ୍ୟ ଏବଂ ଏହାର କାର୍ଯ୍ୟକାରିତା ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହାପରେ ଏହି ମାଷ୍ଟର ଟ୍ରେନରମାନେ ନିଜ ନିଜ ବ୍ଲକ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ। ନୂଆପଡ଼ା ଜିଲ୍ଲାର 26 ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ୟୁରିଆ ସାର ବିକ୍ରି ଚାଲିଛି। ଜିଲ୍ଲାକୁ ଆସିଥିବା 26,900 କିଲୋଗ୍ରାମ ସାର ବିକ୍ରି ହୋଇସାରିଛି। 710 ଜଣ ଚାଷୀ 710 ବସ୍ତା ୟୁରିଆ ସାର ନେଇଥିବା ଖଡ଼ିଆଳ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାରେ ଶ୍ରୀଅନ୍ନ ଅଭିଯାନ ଅଧୀନରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 4 ଦିନ ଧରି 5 ବ୍ଲକରେ ଶ୍ରୀଅନ୍ନ ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ଏହି ରଥ ପ୍ରଚାର କରିବ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ପତାକା ଦେଖାଇ ଏହି ପୁଷ୍ଟିଶସ୍ୟ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜିଏସ୍ଟି ପରିଷଦ ଗ୍ରହଣ କରିଥିବା ନିଷ୍ପତ୍ତି ସାଧାରଣ ବର୍ଗଙ୍କ ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। 50,000 ଅନ୍ତୋଦୟ ଆବାସ ଗୃହ ଯୋଜନାର କାର୍ଯ୍ୟାଦେଶ ଆସନ୍ତା 17 ତାରିଖରେ ପ୍ରଦାନ କରିବେ ରାଜ୍ୟ ସରକାର। ଆସନ୍ତା ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବଂ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।